କବିଟିଏ ଗାଳ୍ପିକ ଗୋପୀନାଥ ମହାନ୍ତି। ଯେତେଠି ଜନସମାଗମ ସେତେଠି ତାକୁ ଦେଖିବାକୁ ମିଳେ। ବିଭାଗର ଦଶାହ ସମ୍ମେଳନ ସଭା ପ୍ରଦର୍ଶନୀ ସମ୍ବର୍ଦ୍ଧନା ସଭା ଅବା ବିଦାୟ ସଭା ମଧ୍ୟ ଭଳିଆ ଉଞ୍ଚ ସବୁଦିନେ ଅଧା ବୟସୀ ପରି ଲୋକଟିଏ। ଦୁର୍ବଳ ସ୍ୱାସ୍ଥ୍ୟ ସେହି ଏକା ପରି ପରିଧେୟ। ମୋଟା ଖଦଡ଼ର ଅତି ସଫା ନୁହେଁ ଲୁଗା ଓ କାମିଜ। ସାମାନ୍ୟରେ ଆଗକୁ ନଇଲା ପରି ନାକ ଅଗରେ ଅଣ ଓସାର ଚଷମା ସୁତୁଲିରେ ବନ୍ଧା ହୋଇ କାନରେ ଅଟକିଛି। ଫୁଲା ଫୁଲା ଛାତି ପକେଟରେ ଖଣ୍ଡ ଖଣ୍ଡ କାଗଜ, ଖଣ୍ଡିଏ ପୁରୁଣା ଫାଉଣ୍ଟେନ୍ ପେନ୍, ହାତରେ ଗୋଟିଏ ଡୋରିଆ କନାର ମଣି। ଏ ଅତି ସାଧାରଣ ଅତି ନଗଣ୍ୟ ଚଳନ୍ତି ଛବିଟି ଲୋକ ଗହଳିରେ ନଈ ନଈ ଚାଲିଗଲେ କେଉଁଠି ବାରି ହୋଇ ପଡ଼ନ୍ତା ନାହିଁ। ବାରି ପକାଏ ବାଁ କାଖ ତଳେ ବଣ୍ଡଲ କାଗଜ, ଅତି ଆଦରରେ ତାକୁ ସେ ଜାକି ଧରିଥାଏ। ବ୍ୟବସାୟୀ ଦୁନିଆରେ ସାଧାରଣ ଭିତରେ ଅସାଧାରଣ ଏହି ମୋଟା କାଗଜ ବଣ୍ଡୁଳାଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ, ଆଶ୍ଚର୍ଯ୍ୟ ଉପଜାଏ, ମନରେ ପ୍ରଶ୍ନ ଉଠେ ଏ କ'ଣ। ଲୋକଟି ପାଖକୁ ଆସେ, ବଣ୍ଡୁଳାଟି କାଢ଼ି ଖଣ୍ଡିଏ କାଗଜ ଧରେଇ ଦିଏ, ଖଣ୍ଡିଏ କବିତା। କବିତାର ଏ ମୁଣ୍ଡୁ ସେ ମୁଣ୍ଡ ଆଖି ବୁଲାଇ ଆଣି ଖୋଜି ଦେଖିଲେ ଲୋକଟି ନାହିଁ। ହେଇ ଦୂରରେ ବାଣ୍ଟି ଚାଲିଛି ସେହି କବିତା, କିଏ କ'ଣ ପଚାରୁଛି ଯେ ମୁଣ୍ଡ ହଲାଉଛି। ପୁଣି ଦୃଷ୍ଟି ଯାଏ କବିତା ଉପରକୁ, ବିକୃତ ଭାଷା, କେତେଠି ସଂସ୍କୃତିଆ, କେତେଠି କଞ୍ଚା, ଜାତିପାତ ପାଇଁ ପ୍ରଗାଢ଼ ଅଧ୍ୟବସାୟ, ପରିସ୍ଫୁଟ ବିପ୍ଳବ ତଳେ ବୃକ୍ଷ ଗବ ଡାଙ୍ଗ ସରୁ ସରୁ, ସ୍ଥାନେ ସ୍ଥାନେ ଗଣ୍ଠ ଗଣ୍ଠିଆ କବିତାର ଗଛ, ଅନ୍ୟ ସ୍ଥାନରୁ ଆସିଥିବା ନାନା ବାକ୍ୟାଂଶ, ନାନା ଭାବ ସେଥିରେ ବାୟା ବସା ପରି ଦୋହଲୁଛନ୍ତି। ନାନା ଦିଗ୍ଦେଶାତ୍ ଆଗତ୍ୟ ପକ୍ଷୀଣ ସ୍ତତ୍ର ନିବସନ୍ତି ପରି, କାହାର ବିଭାଗର ଆଶୀର୍ବାଦ ସଙ୍ଗୀତ, କାହାର ଦଶାହ ରାଗ ଚିନ୍ତା ଦେଶାକ୍ଷ, କେଉଁଠି ସମ୍ମିଳନୀ। ଆଜି ଏ ଆନନ୍ଦ ଦିନେ ଛାତି ଉଠୁଅଛି ମାତି। ତଳେ କବିଙ୍କର ନାମ ଶ୍ରୀ ଦିଗମ୍ବର ଦାସ ଓ ତା ତଳେ ଇଂରେଜୀରେ ଛପା ପୋଏଟ ଲରିଏଟ। ପୋଏଟ ଲରିଏଟ କିଏ ଦେଲା ଏ ପଦବୀ, ପଚାରିଲେ ଅତି ବିନୟୀ ହୋଇ ସେ କହନ୍ତି ଲାଟ ସାହେବ ଦେଲେ। ତାଙ୍କ ଦେହ ମୋହର ଅବସ୍ଥା ଦେଖି ଆଉ ପ୍ରଶ୍ନ ସ୍ଫୁରେ ନାହିଁ। ନୀରବରେ ବାକ୍ୟବହୁଳ ସଲଜ୍ଜ ହୋଇ ସ୍ପର୍ଦ୍ଧିତ, ବିନୟରେ ନଇ ପଡ଼ିଲେ ବି ଗର୍ବରେ ଟାଣ ଦିଶେ ମୋହର ଛବି, ତେଣୁ ପ୍ରଶ୍ନ ଆଉ ଭାଷା ପାଏ ନାହିଁ। ଲାଟ ସାହେବ କେଉଁ ଲାଟ ସାହେବ, ଓଡ଼ିଆ ସାହିତ୍ୟରେ କେଉଁଠୁ ତାଙ୍କର ପ୍ରବେଶ। ହେଇ ବୁଲୁଛନ୍ତି କବି ଜଣଙ୍କଠାରୁ ଆଉ ଜଣଙ୍କ ପାଖକୁ, ପ୍ରତ୍ୟେକଙ୍କୁ ବାଣ୍ଟୁଛନ୍ତି କାଗଜ ତଳ ବଣ୍ଡିଲରୁ ଖଣ୍ଡେ ଖଣ୍ଡେ। କିଏ ଥରେ ଚାହିଁ ଦେଇ ତଳେ ଫୋପାଡ଼ି ଦେଲାଣି, ଖସ୍ ଖସ୍ ହୋଇ ଚଟାଣରେ ଗଦା ହୋଇଛି କବିତା ସମ୍ପଦ, ୟାପରେ ଝାଡ଼ୁରେ ତାର ସଂସ୍କାର, ଅଥବା ସଭାସ୍ଥଳର କେଉଁ ହିସାବୀ ସଭ୍ୟ କାଗଜ ଖଣ୍ଡିକ ସମ୍ପାଦି ରଖୁଛନ୍ତି। ରାତିରେ ସଭା ଶେଷରେ ଘରକୁ ଫେରିଲା ବେଳେ ବାଟରେ ମାଛ ଶସ୍ତା ହୁଏ, ଅତଏବ କିଏ ମନୋନିବେଶ କରି ଶବ୍ଦ ନ କରି ଓଠ ଥରେଇ ପଢ଼ୁଛନ୍ତି। ଅନ୍ତତଃ ପଡ଼ୋଶୀଙ୍କ ନିଘାରେ ପଢ଼ିବା ପାଇଁ ଯେ ସାହିତ୍ୟରେ ତାଙ୍କର ସଉକ ଅଛି, ବିଶେଷତଃ କବିତାରେ। ପରର ମନଯୋଗୀ ବର୍ଷା ଆଡ଼କୁ ଛତା ଦେଖାଇ ସଫଳ ଜୀବନଯାତ୍ରା ନିର୍ବାହ କରିବାରେ ଅଭିଜ୍ଞ କେହି କବିଙ୍କୁ ତୁଣ୍ଡେ ସମ୍ବର୍ଦ୍ଧନା ଜଣାଉଛନ୍ତି, ଆପଣ ନିଜେ ଲେଖିଛନ୍ତି, ଆହ ବଡ଼ ଚମତ୍କାର ହୋଇଛି, ଯା ହଉ ବାହ ବାହ। ଗହଳି ଭିତରୁ ଅତି ଅଳ୍ପ ଏପରି ଚତୁର ସମଜଦାର, କିନ୍ତୁ ପ୍ରଶଂସା ଶୁଣିଲେ କବିଙ୍କର ଆଖି ତେଜି ଉଠେ। ସମାଲୋଚକଙ୍କୁ ପ୍ରସନ୍ନ ହେଲା ପରି କବି କହନ୍ତି, ଆପଣଙ୍କର ବସା କେଉଁଠି ଆଜ୍ଞା, ଦୋଦୋ ଚିହ୍ନ ହେଉଛି ଚିହ୍ନି ପାରୁନାହିଁ। କବିମାନେ ଭୁଲା ଲୋକ ସବୁଦିନେ, ଆପଣ ତ ଜାଣନ୍ତି ଆପଣଙ୍କ ନାଁ। ଆଚ୍ଛା ଆଚ୍ଛା, ଦେଲେ ଖଣ୍ଡେ ପାନ ଦେଲେ। ହଁ ମୁଁ ଗୁଣ୍ଡି ଖାଏ, ଧୂଳି ମାଟିର ମଣିଷ ମୁଁ, ଏ ଦେଶର କବି, ଗୁଣ୍ଡି ବି ଖାଏ ପଖାଳ ବି ଖାଏ, ବେସ୍ ଏତିକି। ତାପରେ କବି ଚାଲିଲେ ସ୍ଥାନାନ୍ତର, ନୂଆ ପ୍ରଶଂସକ ଖୋଜି, ନୂଆ ସମାଲୋଚନା ଶୁଣିବାକୁ। ଭଦ୍ରଲୋକଙ୍କ ଗହଣକୁ ଯେଉଁଠି ପଡ଼ିଛି ବ୍ୟବସାୟ କଥା, ଲାଭ ଲୋକସାନର କଥା, ଚକ୍ର ଓ ତନ୍ତ୍ରର ବୁଦ୍ଧିର ଖେଳ, ପୁଣି ଭଦ୍ର ମହିଳାଙ୍କ ଗହଣକୁ ଯେଉଁଠି ବିଷୟବସ୍ତୁ ଅଭାବରୁ ଖାଲି ହିଁ ହିଁ ହିଁ, ନୀରବ କବି କିନ୍ତୁ ଦୁଇ ଚାରି ଥର ଚିହ୍ନା ହେଲେ ଖସ୍ ଖସ୍ ଶବ୍ଦ କରି ପାଖକୁ ଆସି ସେ ଗୁପ୍ତରେ ପଚାରନ୍ତି, ଆଡ଼କୁ ଟିକେ ଆସିବେ। ତାପରେ ଦେଖନ୍ତୁ ଭାରି ସୁନ୍ଦର ଅନ୍ଧାର ରାତି, ତାରାଗୁଡ଼ାକ ମିଟ୍ ମିଟ୍ କରୁଛନ୍ତି, ଠିକ୍ ଯେମିତି ଛାଇ ତଳିଆ ଗହଳି ତରାଟ ବୁଦାରେ ତରାଟ ଫୁଲ ଲଦି ହୋଇଛି ନୁହେଁ। ତାପରେ ଟିକିଏ କାଶି ଶଗଡ଼ ଗାଡ଼ିର ଶବ୍ଦ କେଁ କେଁ ଶୁଭୁଛି ଅନୁମାନ କରନ୍ତୁ। ସେଥିରେ କ'ଣ କବିତା ପାଇଁ ସଙ୍ଗୀତ ନାହିଁ? ଶେଷରେ ଦେଇପାରିବେ କିଛି ସାହାଯ୍ୟ? ଅନ୍ତତଃ ଟଙ୍କାଏ ଦେଲେ ଦିନଟିଏ ଚଳିଯିବ। କବିତା ଲେଖେ, ପୁଣି କବିତା ଛାପେ, ସବୁ ନିଜ ଖର୍ଚ୍ଚରେ, ଗଦା ହୋଇଛି ସେଗୁଡ଼ାକ। କବିର ସ୍ୱର ଥରି ଉଠେ, ବୁଝୁଛି କିଏ, କିନ୍ତୁ ମୋର ଗର୍ବ, ମୁଁ ଜନସାଧାରଣଙ୍କ କବି, ରାଜା ମହାରାଜାଙ୍କ ଦରବାରର କବି ନୁହେଁ, ବଡ଼ ଲୋକଙ୍କ ପାଖେ ହାତ ପାତେ ନାହିଁ, ସେଇ ମୋର ଗର୍ବ, ଯାହା ନିଏ ଜନସାଧାରଣଙ୍କ ଠାରୁ। ଆପଣମାନେ ହିଁ ମୋର ପୋଷଣାହାରୀ, ଜନତା ହିଁ ଶାସକ, ରାଜ୍ୟ ଆପଣଙ୍କର, କବିତାକୁ ଆଶ୍ରା ଦେବା ଆପଣଙ୍କ ଦାୟିତ୍ୱ। ଗର୍ବରେ ଯଦି କାହାର ଛାତି ଫୁଲି ଉଠେ, କବି କିଛି ପାଏ, ସେ ଜାଣେ ସହାନୁଭୂତି ମୁଲେଇବା ନିରର୍ଥକ, ପେଟ ମୁଣ୍ଡ ଦେଖାଇ ଭିକ ମାଗିଲେ ମିଳନ୍ତା ଅପମାନ। ମୁଣି ଖୋଲି ମୁଣି ବନ୍ଦ କରି ଅମ୍ଳାନ ବଦନରେ କବି ଅନ୍ଧାରରୁ ଆଲୁଅକୁ ଫେରିଆସେ, ହସି ହସି ସମସ୍ତଙ୍କ ଆଖିକୁ ଆଖିରେ ଭେଟେ ମୁହାଁମୁହିଁ। ବଡ଼ ଲୋକ ଜଣକ ଚାରିପାଖେ ଭିଡ଼ ହୋଇଛି, କବି ସେଠି ମୁହଁ ଗଳାଏ, କେଉଁଠି ଲାଗିଛି ଉନ୍ନତ ଚର୍ଚ୍ଚା କିଛି। କବି ସେଠି ମଝିରେ ଠିଆ ହୋଇ ମୁଣ୍ଡ ଟୁଙ୍ଗାରେ, ସଭାରେ ଆଗଧାଡ଼ିରେ ଚୌକି ଅଧିକାର କରିନେଇ ବସେ, ତଳେ ବସିଥିବା ଲୋକଙ୍କୁ ସଦୟ ହୋଇ ଚାହେଁ, କରରେ ଠିଆ ହୋଇ ଗୋଳମାଳ କରୁଥିବା ଲୋକଙ୍କ ଆଡ଼କୁ ସରୁ ହାତ ଟିକି ଚିଞ୍ଚି ହୋଇ କହେ ପାଟି କର ନାହିଁ। ନିମନ୍ତ୍ରଣ ପାଇଁ କବି ଅପେକ୍ଷା କରେ ନାହିଁ, ଉପରେ ପଡ଼ି ଆପଣଙ୍କୁ ଜାରି କରିବାକୁ ଚେଷ୍ଟା କରେ। ବହୁଦିନୁ ସହରର ଚିହ୍ନା ଦୃଶ୍ୟଟିଏ, କବିଟିଏ। ସେଦିନ ସକାଳେ କବି ଚଣ୍ଡୀ ମନ୍ଦିରରୁ ଫେରୁଥିଲେ, ବେକରେ ମନ୍ଦାରମାଳା, କାଖ ତଳେ ନ୍ୟୁଜ୍ ପ୍ରିଣ୍ଟରେ ଛପା କବିତା ପୁଡ଼ିଏ, ହାତରେ ମଣି। ହଠାତ୍ ଦେଖା ରାଧୁଦାସଙ୍କ ସହିତ, ରାଧୁଦାସ ତାଙ୍କର ସମବୟସୀ କିନ୍ତୁ ଅନ୍ୟ ପନ୍ଥୀ, ବାଙ୍ଗର ସରୁ କଳା ଲୋକଟିଏ, ବୟସ ହେଲେ ବି ଦୋହଲି ଦୋହଲି ତରତର ଚାଲନ୍ତି, ଅଣ୍ଟାରେ ଯେପରି ସ୍ପ୍ରିଙ୍ଗ ଲଗା ହୋଇଛି, ଫାଳିକିଆ ମୁହଁ, ଧାର ନାକ, ସବୁବେଳେ ଦିଶନ୍ତି କାର୍ଯ୍ୟବ୍ୟସ୍ତ, ସରଳ ଭେକ, କିନ୍ତୁ ରାଧୁଦାସ ଉଧେଇଛନ୍ତି। ରାଧୁଦାସ ଦୁନିଆର ଦାନାପାଣି ଯୁଦ୍ଧରେ କବିଠୁ ବହୁତ ଉଚ୍ଚରେ, କୌଣସି ବେପାରୀ ଅଫିସରେ ଗତ 20 ବର୍ଷ ହେଲା ସେ ସେହି 50 ଟଙ୍କା ଦରମା, କିନ୍ତୁ ରାଧୁଦାସ ଲେଖକ। ଅବସର ସମୟରେ ଏଠୁ ସେଠିକି ବୁଲି କଲେଜ ଛାତ୍ର, ଚାକିରିଆ ଓ ଆପଣାର ଜ୍ଞାନ ଅବହେଳିତ ମଣୁଥିବା ଲୋକଙ୍କ ପାଖକୁ ଯାଇ ସମସ୍ତଙ୍କଠାରୁ ଲେଖା ଉଦ୍ଧାରାଣି ଏକାଠି କରି ସେ ଛାପନ୍ତି, ଲେଖକ ଓ ପ୍ରକାଶକ ସେ ନିଜେ। ଏହିପରି ଉପାୟରେ ସେ ନାନା ବହିର ଲେଖକ ଓ ପ୍ରକାଶକ, ଛାତ୍ରଙ୍କ ବ୍ୟାକରଣ, ପ୍ରବନ୍ଧ ପ୍ରଭାକର, ସରଳ ଅନୁବାଦ ଶିକ୍ଷା, ରାଷ୍ଟ୍ରଭାଷା ଶିକ୍ଷା ସୋପାନ, ପ୍ରତ୍ୟେକଙ୍କ ହୋମିଓପାଥି, ଘର ଡାକ୍ତର, ଅକ୍ସନ୍ ବ୍ରିଜ, ଦେଶ ବିଦେଶର ଢଗଢମାଳି, ଇଂରାଜୀ ଭାଷା ଗନ୍ତାଘର, ଜଡ଼ିବୁଟି ଇତ୍ୟାଦି ବହିର କାଟତି ଭଲ ହୁଏ। ରାଧୁଦାସ ତରତର ହୋଇ ବୁଲନ୍ତି ନୂଆ ଜ୍ଞାନ ଆହରଣ କରିବା ପାଇଁ। ଏଇ ରାଧୁଦାସଟା ଦେଖିଲେ କବିର ନାହିଁ ଡିଏଁ, ମୟୂରପୁଚ୍ଛ ଖଞ୍ଜି ଦେଇ କାକ, ତଥାପି ଦୁନିଆ ତାକୁ ପ୍ରଶ୍ରୟ ଦିଏ। ରାଧୁଦାସର ବହି ସଂସ୍କରଣ ପରେ ସଂସ୍କରଣ ଛପା ହୁଏ, ରାଧୁଦାସ ଧନୀ ହୁଏ। ଦେଖା ହେଲା ମାତ୍ରେ ମନେ ମନେ ରାଗି ଯାଇସାରିଥିଲେ କବି, ଦେବୀଙ୍କ ପାଖେ ପୂଜା ଜଣାଇବା ବେଳର ମନର ପ୍ରଶାନ୍ତି ତାତି ହୋଇ ଉଡ଼ି ଯାଇସାରିଥିଲା। ଦେବୀଙ୍କ ପାଖେ ପୂଜା ଜଣାଇବା ବେଳର ମନର ପ୍ରଶାନ୍ତି ତାତି ଉଡ଼ି ଯାଇସାରିଥିଲା। ତଥାପି ଭଦ୍ରତା ଖାତିରରେ କହିଲେ, କିହୋ ଦାସେ, କୁଆଡ଼େ ଛେଳି ଗୋଡ଼ରେ, କୁଆଡ଼େ ଆଉ ଧନ୍ଦାରେ ବୁଲୁଛି, ଆମେ କ'ଣ ତମ ଭଳି କବି ହୋଇଛୁ, ଏତେ ପରିଶ୍ରମ କରୁଛ, ଭଲ ସାହିତ୍ୟ କିଛି ଲେଖନ୍ତ ଭଲା, ଖାଲି ଅପାଳ ପାଉଁଶ ଗଦା ଗଦା, ମରିଗଲେ ରହିବଟି। ଆରେ ବାବୁ, ଏଇ ଅପାଳ ପାଉଁଶ ଗଦା ଗଦାରେ ହିଁ ଭଲ ପାଳୁଆ ବାଇଗଣ ଫଳେ, ମରିଗଲେ ବି ରହିଥିବ, ଫଳୁଥିବ, ପୁଅ ନାତି ତୋଳି ତୋଳି ଖାଉଥିବେ, ଗୁଣ ଗାଉଥିବେ, ଆଉ କବିତା ଗଦେଇ ଦେଇଗଲେ କ'ଣ ହେବ, ଭଲ ଖତ ବି ହେବ ନାହିଁ, କ'ଣ ତାର ମୂଲ୍ୟ କହିଲ। ତେଣେ କବିତା ବହିଖଣ୍ଡେ ମୁଁ ଲେଖିଛି, ଏଇ ନୂଆ ଛପା ହେଉଛି, ଦେଖୁଛି ଦେଖୁଛି ରୁହ। ଅବିଶ୍ୱାସରେ କୁତୁହଳୀ ହୋଇ ରାସ୍ତାର ଦୋକିନିଆ ଛକ ପାଖେ କବି ଠିଆ ହେଲେ, କାଖ ତଳୁ ବୁଜୁଳା ଫିଟେଇ ଅର୍ଖ ନୂଆ ଖଣ୍ଡେ ବହି କାଢ଼ି ରାଧୁଦାସ କହିଲା, ଏଥିରେ ନାହିଁ ତମର ପ୍ରେମ ଫ୍ରେମ କି ସୁନ୍ଦରୀର ସୌନ୍ଦର୍ଯ୍ୟ ବର୍ଣ୍ଣନା, ଏ ଗୋଟିଏ ଛାଞ୍ଚରେ ଲେଖା, ପିଲାଙ୍କୁ ଇଂରେଜୀ ଶିଖେଇବା ପାଇଁ, କେତେଗୁଡ଼ିଏ ଶବ୍ଦ ଏକାଠି ମିଶି ତ ଗୋଟିଏ କବିତା, ଏ ବି ସେଇଆ, କେତେଗୁଡ଼ିଏ ଇଂରେଜୀ ଶବ୍ଦ ମିଶି ପଦ୍ୟ, ଓଡ଼ିଆ ରାଗିଣୀ, ସବୁ ଶବ୍ଦର ମାନେ ଏକା, ଗୀତ ଗାଇ ଗାଇ ପ୍ରତିଶବ୍ଦ ମନେ ରହିଯିବ। ହେଇ ଶୁଣ, ମନ୍ଦ ଶବ୍ଦର ପ୍ରତିଶବ୍ଦ ବ୍ୟାଡ୍, ଇଭିଲ୍, ରୋଗ୍, ଡେଭିଲ୍, ରାସ୍କେଲ୍, ଟାଇରେଣ୍ଟ, ନେଭ୍, ବ୍ୟାଡ୍ମ୍ୟାନ୍, ରିଚ୍, ସିନ୍ଫୁଲ୍, ୱିକେଡ୍, ମିସ୍କ୍ରିଏଣ୍ଟ। କେମିତି ଭଲ ଶୁଭୁ ନାହିଁ? ଅପ୍ ତେରେ ସିନା କୌନ୍ ମେରେ କିଶନ୍ କହ୍ନୈୟା, ସେମିତିଆ ସୁରରେ ଦି ଜଣ ବାଟୋଇ ଆଁ କରି ଶୁଣିବାର ଲାଗିଲେ। ରାଧୁଦାସ ଦ୍ୱିଗୁଣିତ ଉତ୍ସାହରେ ରାଗିଣୀ ଲଗେଇ ଗାଇବାକୁ ଆରମ୍ଭ କଲେ। ବାଧା ଦେଇ କବି କହିଲେ, ଏସବୁ ତୁମର ନିଜର? ନିଜର କ'ଣ? ରାଧୁଦାସ ବ୍ୟାଖ୍ୟା କଲେ, ନିଜର ପରର ମୁଁ କିଛି ବୁଝେ ନାହିଁ, ଯାହା ମୋ ଭାଇର ତାହା ମୋ ନିଜର। ମୁଁ କହେ, ନିଜର ଜ୍ଞାନ ନାହିଁ ବୋଲି ଯଦି ଆମେ ବସି ରହିଥିବା ତେବେ ଦେଶ ଉନ୍ନତ ହେବ ନାହିଁ। ଆମର ଜ୍ଞାନ ଥାଉ ବା ନଥାଉ ଆଉ କାହାର ତ ଥିବ? ମାଗିଆଣୀ ବା ଏକାଠି କରି ଏକାଠି ଗଢ଼ିଲେ ଯେଉଁ ରୂପ ହୁଏ ତାକୁ କରିଛି ମୁଁ। ଖରା ନାହିଁ, ତରା ନାହିଁ, ୟାକୁ ଦାନ୍ତ ନିକୁଟା, ତାକୁ ନେହୁରା, ସେ ଯେଉଁ କଷ୍ଟ ତା କିଏ ବୁଝିବ? ଭଲ ଇଂରେଜୀ ଜାଣିଛି, ଏମ୍ଏ ପାସ୍ କରିଛି, ଟୋକାଟିଏ ବାଲେଶ୍ୱରରେ ଅଛି। ଶୁଣି ମୁଁ ଛୁଟିଗଲି ତା ପାଖକୁ, ଆଉ ଯାଇ ତା ପାଖରେ ହାତ କରେଇ ନେଲି ଏଇ ଦଉଳ। ଶୁଣି ମୁଁ ଛୁଟିରେ ତା ପାଖକୁ ବି ଯାଇ ତା ହାତରେ କରେଇ ନେଲି ଏଇ ଦେଉଳ। ଭଲ ଇଂରେଜୀ ଜାଣିଛି, ଏମ୍ଏ ପାସ୍ କରିଛି, ଟୋକାଟିଏ ବାଲେଶ୍ୱରରେ ଅଛି। ଶୁଣି ମୁଁ ଛୁଟିରେ ତା ପାଖକୁ ଯାଇ ତା ହାତରେ କରେଇ ନେଲି ଏଇ ଦେଉଳ। ଭାଷା ଶିଖିବାକୁ ପିଲାଙ୍କର କି ଉପକାର ହେବ? କେଡ଼େ ସୁନ୍ଦର ପଦଲାଳିତ୍ୟ କହିଲ, ବ୍ୟାଡ୍, ଇଭିଲ୍, ରୋଗ୍, ଡେଭିଲ୍, ରାସ୍କେଲ୍, ଟାଇରେଣ୍ଟ। ଘୃଣାରେ ଓଠ ବଙ୍କେଇ ମୁହଁ ନେଫେଡ଼ି ଦେଇଥାଏ କବି, ମନ ଭିତରେ ଈର୍ଷାରେ ଅବସନ୍ନ, ଚିନ୍ତା ଉଡ଼ି ବୁଲୁଥାଏ, ବାରମ୍ବାର ଦେଖି ଆସୁଥାଏ ପାଖେ ନିଜର ଜୀବନ ଅଭାବ, ନିଷ୍ଫଳତା, ଦୁଃଖ, ଆଉ ପାଖେ ଏ ରାଧୁଦାସ। ହଠାତ୍ ଅନୁଭବ କଲା ପଛଆଡ଼ୁ କାଖ ତଳୁ କବିତା ବଣ୍ଡୁଲଟି ଯେପରିକି ଓଟାରୁଛି, ବୁଲି ପଡ଼ିଲା। ପଛଆଡ଼େ ଷଣ୍ଢ ଖେଳେଇ ଚୋବେଇ କବିତା କାଗଜ ଖାଉଛି, କବିତାର ସ୍ୱାଦ ପ୍ରତି ସେ ନିର୍ବିକାର। ରାଗରେ କ୍ଷତ୍ରିୟ ପାଲଟି ଯାଇ କବିତାକୁ ଆସନ୍ନ ବିପଦରୁ ରକ୍ଷା କରିବାକୁ କବି ସ୍ଥାନ କାଳ ପାତ୍ର ଭୁଲି ଦୁର୍ବଳ ହାତ ଟେକି ରେରେକାର କରି ଷଣ୍ଢ ଆଡ଼କୁ ଦୁଇ ଖେପା କୁଦିଗଲେ। ଷଣ୍ଢ ଚାହିଁଲା, ତାପରେ ଦୃଷ୍ଟି ପଡ଼ିଲା କବି ବେକର ଦୋହଲା ମନ୍ଦାରମାଳା ଉପରେ। ଷଣ୍ଢ ଆଉ ଅପେକ୍ଷା କଲା ନାହିଁ, ରାଧୁଦାସ ଗଳିମୁଣ୍ଡରେ ଅଦୃଶ୍ୟ ହେଲେଣି। ସାହିବାଲା ଜମିଲେ, ଲମ୍ବ ଲମ୍ବ ବାଉଁଶରେ କେଞ୍ଚି କ୍ରୁଦ୍ଧ ଷଣ୍ଢକୁ ବିଦା କରିଦେଲେ। ନାଲି ରାସ୍ତାର ଧୂଳିରେ ସେତେବେଳେ ଚିତ୍ପଟାଙ୍ଗ ହୋଇ ରକ୍ତାକ୍ତ ଅଚେତ କବି, ହାତର ମୁଠା ଜାବ ପଡ଼ିଯାଇଛି ପୁଳିଏ କବିତା କାଗଜ ଉପରେ, ଆଉ କିଛି ଏଣେତେଣେ ପଡ଼ିଛି, ଲୋକେ ଗୋଟେଇ ନେଇ ପଢ଼ିଲେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ କବିଟିଏ, ଗାଳ୍ପିକ ଗୋପୀନାଥ ମହାନ୍ତି। ରହିଲୁ, ନମସ୍କାର।